ସମୟ ଐତରାତିର ହିସାବ ରଖେ, ସେ ବି ରଖୁଥିବ। ବାହା ହେବାର ଦୀର୍ଘ ଦିନ ହୋଇଗଲାଣି, ଦେଖିନି ଏ ଆଖି ତା ଆଖିର କଳା ତାକ। ହଠାତ୍ ଭେଟ ହୋଇଗଲା ଦୁର୍ଗା ପଡ଼ିଆରେ, ଦଶହରା ଭେଟି ଦେଲାବେଳେ ଭିକାରୀ ଥାଳିର କୁନି ହାତରେ, ମେଣ୍ଢା ମୁଣ୍ଡ ପରି ଚୁଟି, ତା କଡ଼କୁ ଲେଉଟି ପଡ଼ିଛି ପ୍ରତିମା ପରି ଦିଶୁଥିବା ନିରୀହ ମୁହଁଟିଏ। ମୁଁ ବି ତର୍ଜମା କରି ବସିଲି, ଶେଷରେ ଦେଖିଲାରୁ ଜାଣିଲି ସେ ନିଜେ ହିଁ ପ୍ରତିମା। ତାକୁ ଉଠାଇଲି ଆଉ ପଚାରିଲି, ତୁମ ନାଁ ପ୍ରତିମା? ସେ ମୋତେ ନିବିଡ଼ରେ ଅନାଇଲା, ଯେମିତି ମୋ ପ୍ରେମ ବି କହିବ କଥା ହେଇ ଦୁଇ ପଟେ, ହଁ ସେ ହିଁ ପ୍ରତିମା। ତଥାପି ପଚାରିଲି, ଭରସା ପାଉନଥାଏ, ତା ମଥାର ଅବିର ରଙ୍ଗ ଆଉ ହାତର ନାଲି ସଂଖ୍ୟା ମୋତେ ସତ୍ ଆଘାତ ଦେଉଥାଏ। ସେ ବି ତ ଅନ୍ୟ କାହାର ସ୍ତ୍ରୀ, କେଉଁ ଜମିଦାରୀ ଘରର ବୋହୁ। ତଥାପି ଏ ମନ ମାନିଲାନି, ଆଉ ଥରେ ପଚାରିଲି, ତମେ କ'ଣ ସେହି ପ୍ରତିମା? ରମେଶ ବାବୁଙ୍କ ବଡ଼ ଝିଅ, ସିଂହପୁର ଗାଁର। ହଠାତ୍ ତାର ସେ ଛୋଟ ଝିଅଟି କାନ୍ଦି ଉଠି କହିଲା, ମା ମା। ବୟସ ବୋଧେ 2 ବର୍ଷ, ଅସହାୟ ଶିଶୁଟିଏ, ମା ବି ପାଗିଳି। ମୋ କଥା ଯିଏ ଅଣଦେଖା କରୁଛି ସେ ଏ ଛୁଆର କଥା କ'ଣ ବୁଝୁଥିବ? ତାକୁ ପଚାରିଲି, ଗେଲି ତମ ନାଁ କ'ଣ? ସେ ମୋତେ ଡରିଗଲା, ବୋଧେ ଯାଇକି ମାର କାନି ଧରିକି ବସିଲା। ମୁଁ ଡାକିଲି, ଆସ ଆଇସ୍କ୍ରିମ୍ ଦେବି। ସେ ମୋ ପାଖକୁ ଆସିଲା, କିନ୍ତୁ ଭାବୁଥାଏ ଅନେକ, ମୋ ପାଇଁ ସେ ସମ୍ପୂର୍ଣ୍ଣ ଅପରିଚିତି, କେତେ ଆସନ୍ତି, ପଇସାଟା ଥାଳିକି ଫିଙ୍ଗି ଦେଇ ଚାଲିଯାଆନ୍ତି। ସେ ଭାବୁଥିବ ତା ପାଇଁ ପ୍ରଥମ ମୁଁ ହିଁ ଡାକୁଛି ଆଇସ୍କ୍ରିମ୍ଟିଏ ଦେବାକୁ। ପୁଣି ଡାକିଲି, ଆସ। ସେ ପାଖକୁ ଧାଇଁ ଆସିଲା, ମୁଁ ତାକୁ କାଖ ଟେକି ନେଇ ଚାଲିଗଲି ସେ ଡବ ଡବ ଶବ୍ଦ ହେଉଥିବା ବରଫ ପେଟି ପାଖକୁ। ତାକୁ ପଚାରିଲି, କ'ଣ ଖାଇବ, ଚକବା ନା କ'ଣ? ସେ ମୋତେ ବକ୍ ବକ୍ ହୋଇ ଅନାଇଲା। ମୁଁ ଜାଣିପାରିଲି ସେ ତ କେବେ ଶୁଣିନଥିବା ନାଁକୁ କହିଲେ ସେ କେମିତି ଜାଣିବ। ତେଣୁ ତାକୁ ଗୋଟିଏ ଚକବାର ଆଉ ଗୋଟିଏ କୋନ୍ ଧରାଇ ଦେଇ ତଳକୁ ଓହ୍ଲାଇ କହିଲି, ସେଇଠି ଠିଆ ହୁଅ, ମୁଁ ତାଙ୍କୁ ଟିକେ ପଇସାଟା ଦେଇଦିଏ, ତାପରେ ଯିବା। ମୁଁ ପଇସା ଦେଲି, ତାକୁ ଉପରକୁ ଉଠାଇକି ପଚାରିଲି, ତମେ କେତେ ବର୍ଷ ହେଲା ତୁମ ସହ ପୂଜା ପାର୍ବଣ ବୁଲିବ? ସେ କିଛି ନ କହି ଗୋଟିଏ ଆଇସ୍କ୍ରିମ୍କୁ ଜରି ସହ ଲାଳ କରିସାରିଲାଣି। ମୁଁ ପୁଣି ଚିରିକି ଧରାଇଲି, ଆଗକୁ ଅନାୟତ ଦେଖେ ଦୁଇ ଜଣ ମାରୁଛନ୍ତି ପ୍ରତିମାକୁ। ମୁଁ ଧାଇଁଗଲି ପାଖକୁ, କିଛି ନ ବୁଝୁଣୁ ଠେଲିଦେଲି ସେମାନଙ୍କୁ, ପଚାରିଲି କାହିଁକି ମାରୁଛ ତାକୁ? ସେ କହିଲେ, ଏ ଶାଲି ଗୋଟେ ପ୍ରେମିକ ରଖି ଆସିଥିଲା ନିଜ ଗାଁରେ, ମୋ ସହ ପ୍ରତାରଣା କଲା, ମୁଁ କଥା କହିଲେ ବି ମୋ କଥା ଶୁଣିଲାନି, ମୋ ଝିଅକୁ ଧରି ଗୋଟେ ନାଟକ କରୁଛି, କହୁଛି ସେ ତୁମ ଝିଅ ନୁହଁ, ସେ ମୋ ପ୍ରେମିକାର। ଏତକ ଶୁଣି ମୋ ଦେଢ଼ ଫେଣା ମନଟା ଫିକା ପଡ଼ିଗଲା। ମୋ ପାଇଁ ସତରେ କ'ଣ ସେ ଏତେ କଷ୍ଟ ସହିଛି? ମୁଁ କ'ଣ ତାର ଦାୟୀ ପୁରୁଷ? ମୁଁ ବି ତା ପାଇଁ ସବୁଦିନ ବେଡ୍ସିଟ୍ ଭିଜେଇଛି, ବାପା କହିବା ସତ୍ତ୍ୱେ ବି ମୁଁ ମ୍ୟାରେଜ୍ କରିନି କେବଳ ତାରି ପାଇଁ। ପ୍ରତିମାର ଲୋଲୁପ ଦୃଷ୍ଟିଟା ମୋ ଉପରେ ପଡ଼ିଥାଏ, ମାଡ଼କୁ ସହ୍ୟ କରି ମୋତେ ସେ ଚାହିଁଥାଏ, କ'ଣ ଭାବୁଥାଏ କି ଜାଣି, ବୋକି ପରି ମୋତେ ବହୁତ କିଛି କହିଚାଲିଥାଏ। ମୋର ବା କ'ଣ ଭୁଲ, ମୁଁ ବି ତ ପ୍ରସ୍ତାବ ଦେଇଥିଲି ତାକୁ, ସେ ହତାତର କରିଥିଲା, କିନ୍ତୁ ଏତିକି ଜାଣିଥିଲି ସେଦିନର ଫିକା ପଡ଼ିଥିବା ପ୍ରତିଶ୍ରୁତି ଆଜିର ଆଘାଟ ଠୁ ବି ବହୁତ ମହଙ୍ଗା। ସେ ପିଲାଟି କ'ଣ ମୋର? ତା ସ୍ୱାମୀରୁ ବାହାରି ତା ସ୍ୱାମୀ ପାଟିରୁ ବାହାରୁଥିବା ହାରାମଜାଦା ୱାର୍ଡ଼ କ'ଣ ମୋ ପାଇଁ? ମୋ ମନଟା ଫିକା ପଡ଼ିବାର କାରଣ କ'ଣ ପ୍ରତିମା ନା ତା ପ୍ରେମ? ସେ ଛୁଆଟା ବୋଧେ ବୁଝିପାରୁଥିଲା ମୋ ଅନ୍ତରତ୍ଵ, ହଠାତ୍ କହି ଉଠିଲା, ବାପା ବାପା। ସମସ୍ତେ ଅବାକ୍ ପରି ଚାହିଁଛନ୍ତି।